ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ସଂଶୋଧନ ଗଲାକାଲ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ପାସ୍ ନାହିଁ ହୋଇପାରି। ସମ୍ବିଧାନର 131 ନମ୍ବର ସଂଶୋଧନ ବିଧେୟକ, ସୀମା ପୁନଃନିର୍ଦ୍ଧାରଣ ବିଧେୟକ ଆର୍ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ ବିଲ୍ ପାସ୍ ନାହିଁ ହୋଇପାରି। ଭୋଟ୍ଟି 298 ଜଣ ବିଲ୍ ସପକ୍ଷତି ଭୋଟ୍ ଦେଇଥିବାର ବେଳେ ବିରୋଧ 230 ଜଣ ଭୋଟ୍ ଦେଇଥିଲେ। ଏଥିଲାଗି ଗଲା 16 ତାରିଖନୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ମୁଲହେଇଥିଲା। ଅନୁଗୁଳ ଜିଲ୍ଲା ଓଡ଼ିଶାର ମଧ୍ୟଭାଗତି ରହିକରି ସଂସ୍କୃତି, ପ୍ରାକୃତିକ ସମ୍ପଦ, ଶିଳ୍ପ ଉନ୍ନତିର ଗୋଟିଏ ବର୍କସ୍ ମିଶ୍ରଣ ଭାବେ ଉଭା ହୋଇଛି ବୋଲିକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ଅନୁଗୁଳ ମହୋତ୍ସବ 2026ର ଉଦ୍ଘାଟନ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଅନୁଗୁଳ ଜିଲ୍ଲା ପର୍ଯ୍ୟଟନ ଶିଳ୍ପର ବିକାଶତି ଗୁରୁତ୍ୱ ରଖୁଥିବାର ବେଳେ ଭିନ୍ ଭିନ୍ ରାଷ୍ଟ୍ରାୟତ ସଂସ୍ଥାମାନେ ଏ ଜିଲ୍ଲାକେ ଦେଶର ଗୋଟିଏ ଅଗ୍ରଣୀ ଶିଳ୍ପ କେନ୍ଦ୍ର କରିପାରିଛନ୍ ବୋଲିକରି କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ 559 କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ଆଇବା 20 ତାରିଖ ପବିତ୍ର ଅକ୍ଷୟ ତୃତୀୟା ଦିନ କଟକର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରର ଯୋଗ୍ୟ ଚାଷୀମାନଙ୍କୁ କିଷାନ ସାହସ ଟଙ୍କା ଦେବେ। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ, ବିଧାୟକ ପ୍ରମୁଖ ଉପସ୍ଥିତ ରହିବେ। ରାଜ୍ୟର 41,68,582 ଜଣ ଚାଷୀଙ୍କୁ ଖରିଫ ସାହସ ଦିଆଯିବା। ଅଲଗା ମନ୍ତ୍ରୀମାନେ ଭିନ୍ ଭିନ୍ ଜିଲ୍ଲାନୁ ହେବାର୍କେ ଥିବା ଉତ୍ସବଟି ଯୋଗ ଦେବେ। ରାଜ୍ୟ ଖରାମାସେ ବିଜୁଳି ଯେନ୍ତା ସ୍ୱାଭାବିକ ରହିବା ସେତାକେ ସୁନିଶ୍ଚିତ କରବାର୍କେ ଶକ୍ତି ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଆର୍ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ଭୁବନେଶ୍ୱରନୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଖରାମାସେ ବିଜୁଳି ଯୋଗାଣ ନେଇକରି ଶକ୍ତି ବିଭାଗର ପ୍ରସ୍ତୁତି ବାବଦେ ସମୀକ୍ଷା କରିକରି ଖରାମାସେ ବିଜୁଳିର ଜହ ଚାହିଦାକେ ନଜରଥି ରଖିକରି ଶକ୍ତି ବିଭାଗ ତରଫରୁ ଉଦ୍ୟମ କରାଯାଉଛି ବୋଲିକରି କହିଛନ୍। ଏ ସମୟଥି ରାଜ୍ୟର ହାଇଡ୍ରୋ ପାୱାର ଜେନେରେସନ୍ ସବୁନୁ ଜହ କରବାର୍କେ ଓଏଚ୍ପିସି ସାଙ୍ଗେ ଆଲୋଚନା କରାଯାଇଛି ବୋଲି ସମୀକ୍ଷା ବୈଠକରୁ ଜଣାପଡ଼ିଛି। ଇତାର ଛଡ଼ା ତାପଜ ବିଦ୍ୟୁତ୍ କେନ୍ଦ୍ରମାନଙ୍କ ସଙ୍ଗେ ସମନ୍ୱୟ ରଖାଯାଇଛି। କେନ୍ସି ଜାଗାନୁ ବିଜୁଳି ବ୍ୟାଘାତ ନେଇକରି ଅଭିଯୋଗ ଆସିଲେ ତାର ସମାଧାନ ଲାଗି ତୁର୍ତ୍ତି ପଦକ୍ଷେପ ନେବାର୍କେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍। ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗର ପୌରାଞ୍ଚଳନୁ ଚାଲୁ ରହିଥିବାର ଭିନ୍ ଭିନ୍ କାମର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ସେ ଅଞ୍ଚଳନ ତିଆରି ହେଉଥିବାର 240 ପ୍ରକଳ୍ପକେ ଆଇବା 6 ଭିତରେ ଜଲ୍ଦି ସାରବାର୍କେ ନିର୍ଦ୍ଦେଶ ଦେଇଛନ୍। ଯେନ୍ ଠିକାଦାର କି ସଂସ୍ଥାମାନେ ଠିକ୍ କରି କାମ ନାଇଁ କରବାର ସେମାନଙ୍କର ବିରୋଧ ନ କାର୍ଯ୍ୟାନୁଷ୍ଠାନ ନେବାର୍କେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଛନ୍। ଚଲତି ଗ୍ରୀଷ୍ମ ପ୍ରବାହକେ ନଜରଥି ରଖିକରି ବ୍ରଜରାଜନଗର ଆର୍ ବେଲପାହାଡ଼ ପୌରାଞ୍ଚଳନୁ 24 ଜଲ ଯୋଗାଣ ସୁନିଶ୍ଚିତ କରବାର୍ ଲାଗି ୱାଟକୋର ପରିଚାଳନା ନିର୍ଦ୍ଦେଶକଙ୍କ ସାଙ୍ଗେ ଆଲୋଚନା କରବାର ସହିତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇବ୍ ନଦୀନୁ ମାଳବନ୍ଧ ସଙ୍ଗେ ପ୍ରସ୍ତାବିତ ରିଙ୍ଗ ରୋଡ୍ କାମ ତୁର୍ତ୍ତି କରବାର୍ ଲାଗି ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀମାନଙ୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଗଲାକାଲି ଭୁବନେଶ୍ୱରନୁ ହୋଇଯାଇଛି। ମତ୍ସ୍ୟ ଆର୍ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୈଠକଟି ଅଧ୍ୟକ୍ଷତା କରିକରି ସେବା ମନୋଭାବ ରଖିକରି ସମର୍ପିତ ଭାବେ କାମ କରବାର୍କେ ପ୍ରାଣୀ ଚିକିତ୍ସା ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍। ଏ ଅବସରରେ ସରକାରଙ୍କର ଭିନ୍ ଭିନ୍ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ଯୋଜନାମାନଙ୍କର ସୁଫଲ ଯେନ୍ତା ଲୋକମାନଙ୍କର ପାଖେ ପହଞ୍ଚି ପାର୍ବା ସେଥିଲାଗି କାମ କରବାର୍କେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ଛଡ଼ା ରାଜ୍ୟ ନୂଆ ଗୋଶାଳା ସ୍ଥାପନା କରବାର ସହିତ ପଞ୍ଜୀକୃତ ଗୋଶାଳାମାନଙ୍କେ ଆର୍ଥିକ ଅନୁଦାନ ଦେବାର ଲାଗି ସରକାର ସଂକଳ୍ପବଦ୍ଧ ଆନ୍ ବୋଲିକରି କହିକରି ବୁଲା ଗାଈଗୋରୁମାନଙ୍କୁ ଲାଗି ଆଶ୍ରୟ ଜାଗା ତିଆରି କରବାକେ ପ୍ରାଣୀ ଚିକିତ୍ସକମାନଙ୍କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଆହ୍ୱାନ ଦେଇଥିଲେ। ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ପାଳନ କରବାର ଆର୍ ଯୁବପିଢ଼ି ଆର୍ ମହିଳାମାନଙ୍କର ଭିତରେ ଫିଟ୍ନେସ୍କେ ପ୍ରୋତ୍ସାହିତ କରବାର ଲାଗି କ୍ରୀଡ଼ା ଆର୍ ଯୁବସେବା ବିଭାଗ ତରଫୁ ଆଜ୍ ନାରୀ ଶକ୍ତି ବନ୍ଦନ ଦୌଡ଼ ଆୟୋଜିତ ହେବା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ହେବାର୍କେ ଥିବା ଏହି କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ନୂଆପଡ଼ା ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିକରି ଜିଲ୍ଲାପାଳ ମଧୁସୂଦନ ଦାସ ବୈଠକଟି ଜିଲ୍ଲାର 3 ଏନ୍ଏସି ନୂଆପଡ଼ା, ଖଡ଼ିଆଲ ଆର୍ ଖରିଆର ରୋଡ଼ର କାର୍ଯ୍ୟର ଅଗ୍ରଗତି ବାବଦେ ସମୀକ୍ଷା କରିଥିଲେ। ରାଜସ୍ୱ ସଂଗ୍ରହ, ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରାଯାଇଥିଲା। ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହ କ୍ଷେତ୍ରରେ ନୂଆପଡ଼ା ଏନ୍ଏସି ରାଜ୍ୟର ପହିଲା ଆର୍ ଖଡ଼ିଆଲ ଏନ୍ଏସି 2 ନମ୍ବର ଠାନେ ଥିବାର ବେଳେ ନୂଆପଡ଼ା ଜିଲ୍ଲାର ରାଜ୍ୟର ପହିଲା ଠାନେ ରହିଛି। ଝାରସୁଗୁଡ଼ା ସହରର ପ୍ରମୁଖ ରାସ୍ତାମାନଙ୍କେ ଦୁର୍ଘଟଣା ରୁକବାର ଆର୍ ଲୋକର ସୁରକ୍ଷା ନଜରଥି ରଖିକରି ଜିଲ୍ଲା ପ୍ରଶାସନ ତରଫରୁ ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।